ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଚାଲିଥିବା ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସଂସଦୀୟ ସମ୍ମିଳନୀ ଉଦ୍ଯାପିତ। ଏହି ବର୍ଗର ସଶକ୍ତିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ଲୋକସଭା ବାଚସ୍ପତି। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତକୁ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ସଂଶୋଧିତ ବିଜ୍ଞପ୍ତି ଏବଂ ଅକ୍ଟୋବର ମାସ 4 ଓ 5 ତାରିଖରେ ଅନୁଷ୍ଠିତ ହେବ ପୁଲିସ ସବ୍ଇନ୍ସପେକ୍ଟର ପରୀକ୍ଷା। ବିସ୍ତୃତ ସମ୍ବାଦ, ଭୁବନେଶ୍ୱର ଲୋକସେବା ଭବନରେ ଚାଲିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଯାପନୀ ଦିବସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଜନଜାତି ଯୁବପିଢ଼ିଙ୍କ ଭବିଷ୍ୟତ ସଶକ୍ତିକରଣର ପ୍ରମୁଖ ପ୍ରବାହକ ବୋଲି ଶ୍ରୀ ବିର୍ଲା କହିଛନ୍ତି।
पार्लियामेंट के अंदर या विधानसभा की कमेटियों का काम चर्चा कर स्टेट होल्डरों से चर्चा कर उन अनुसूचित जाति अनुसूचित जनजाति के स्टेट होल्डरों वहां के लोगों से चर्चा कर और कमेटी रिकमेंडेशन करती है और सरकार की कोशिश रहती है कि उन सिफारिशों को माने, लेकिन सरकार सिफारिश मानने के लिए बाध्य नहीं है। ये कमेटी रिकमेंडेशन करती है और सरकार इन कमेटियों के सुझावों को मानती है, क्योंकि ये व्यापक चर्चा होती है संसद के अंदर या राज्य विधानसभाओं के अंदर, ये मिनी पार्लियामेंट के रूप में काम कर।
संसदीय कमिटी यही वर्गों का विभिन्न योजना समीक्षा करने समता भित्तिक देश गठन कार्य कर जनजाति अधिकार को सुदृढ़ करने और वर्तमान आकांक्षा सहित समन्वित होगापी सरकार व्यापक संस्कार कार्यकारी कराऊ। संसदीय कमिटी सुपारिश क्रमे सरकार जनजाति उन्नति गुरुत्वपूर्ण निष्पत्ति ग्रहण कर दुईदिनिया सम्मेलन में समस्त विचार और परामर्श को ଏଜେଣ୍ଡା ଭୁବନେଶ୍ୱର 2025 ପ୍ରସ୍ତୁତ ହୋଇଛି। ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଏହା ଏକ ରୂପରେଖ ପ୍ରସ୍ତୁତ କରିବ। 2047 ସୁଦ୍ଧା ଏହି ଏଜେଣ୍ଡା ଏକ ସମତା ଓ ନ୍ୟାୟପୂର୍ଣ୍ଣ ସମାବେଶୀ ସମାଜ ନିର୍ମାଣ ନିଶ୍ଚିତ କରିବ ବୋଲି ଶ୍ରୀ ବିର୍ଲା କହିଛନ୍ତି। ସମ୍ମିଳନୀର ମହତ୍ତ୍ୱପୂର୍ଣ୍ଣ ବିଚାର, ଅନୁଭବ ଓ ନବସୃଜନକୁ ଉପଯୋଗ କରି ସଂସଦୀୟ ସମିତି ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ କରାଯାଇପାରିବ ବୋଲି ବାଚସ୍ପତି କହିଛନ୍ତି। ସମ୍ମିଳନୀର ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଦୁଇଦିନିଆ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତିର ଅଧ୍ୟକ୍ଷମାନେ ଏଥିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 125ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8ଟାରେ ପ୍ରସାରଣ କରାଯିବ। ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟର ପାହ୍ୟାର ଅଧିକାରୀମାନେ ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତ ସହ ଗିରଫ ଏବଂ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ ବୋଲି ଆଜି ଗୃହ ବିଭାଗ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଡିଏସ୍ପି ପାହ୍ୟାର ଅଧିକାରୀମାନେ ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତ କ୍ଷମତା ଦିଆଯାଇଥିଲା। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ଅକ୍ଟୋବର ମାସ 4 ଓ 5 ତାରିଖରେ ପୁଲିସ୍ ସବ୍ଇନ୍ସପେକ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଜି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଏସ୍ଆଇ ପଦବୀ ପାଇଁ ଓଏମ୍ଆର୍ ଆଧାରିତ ପରୀକ୍ଷା ନିର୍ଦ୍ଧାରିତ ତାରିଖରେ କରାଯିବ। ପରୀକ୍ଷାର୍ଥୀମାନେ ଓଡ଼ିଶା ପୁଲିସ୍ .gov.in ୱେବ୍ସାଇଟ୍ରୁ ସେପ୍ଟେମ୍ବର 20 ତାରିଖ ପରେ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥା, ନୂତନ ଶିକ୍ଷାନୀତି ଓ ଶିକ୍ଷାର ସଂସ୍କାର ଆଦି ବିଷୟ ସହ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକରେ 1 କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ 99,94,000 ଟଙ୍କାରେ ନିର୍ମିତ ହେବାକୁ ଥିବା ଭରୁଆପାଳି ହାଇସ୍କୁଲର ଶିଳାନ୍ୟାସ କରିବା ସହ ବେଲପଡ଼ା ବ୍ଲକ ପରିସରରେ 10 ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ସୁଭଦ୍ରା କାଫେର ମଧ୍ୟ ଉଦ୍ଘାଟନ କରିଛନ୍ତି। 2025-26 ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକରେ ଭାରତରେ GDP 7.8% ହାରରେ ଅଭିବୃଦ୍ଧି ପାଇଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହା ଗତ 5 ତ୍ରୈମାସିକରେ ସର୍ବୋଚ୍ଚ ସ୍ତର ଏବଂ ବିଶେଷଜ୍ଞଙ୍କ ଆକଳନଠାରୁ ଅଧିକା ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମହାସଚିବ ସ୍ୱାତିକ ସ୍ୱାଇଁ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ରାଜ୍ୟ ତଥା ଆମ ଦେଶରେ ଯୋଉ ଏମ୍ଏସ୍ଏମ୍ଇ ଇଣ୍ଡଷ୍ଟ୍ରିଜ୍ ମାନେ ଆମ ପ୍ରଡକ୍ଟ ମ୍ୟାନୁଫ୍ୟାକ୍ଚରିଂ କରୁଛନ୍ତି, ଆମ ପ୍ରଡକ୍ଟକୁ ଯଦି ଆମେ ନିଜେ ବ୍ୟବହାର କରିବା ଏବଂ ବାହାର ପ୍ରଡକ୍ଟ ଯୋଉଗୁଡାକ ଇମ୍ପୋର୍ଟ ହେଇକି ଆସୁଛି ସେଗୁଡାକୁ ଯଦି ଆମେ ଆଭଏଡ୍ କରିବା, ଆମର ନିଜର GDP ନିଶ୍ଚିତ ଭାବରେ ବଢିବା ସହ ଆମର ଯୋଉ ଟ୍ୟାକ୍ସ ବୋଝ ବା ଯୋଉ ବ୍ଲାକମେଲ୍ କରାଯାଉଛି ଭାରତ ବର୍ଷକୁ, ସେ ବ୍ଲାକମେଲ୍ରୁ ମଧ୍ୟ ଆମେ ବଞ୍ଚିତ ହେଇପାରିବା। ଡୋମେଷ୍ଟିକ୍ ମ୍ୟାନୁଫ୍ୟାକ୍ଚରିଂକୁ ଯଦି ସରକାର ଇମ୍ପୋର୍ଟାନ୍ସ ଦିଅନ୍ତି, ଏ ଯୋଉ GDP ର ଗ୍ରୋଥ୍ ବଢିବ।
କଟକ ବାଲିଯାତ୍ରା ଉତ୍ସବ 2025 ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲିଯାତ୍ରା ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। ଭିତ୍ତିଭୂମି ନିର୍ମାଣ, ପରିମଳ ବ୍ୟବସ୍ଥା, ଧୂଳି ନିୟନ୍ତ୍ରଣ ଆଦି କାର୍ଯ୍ୟକୁ ଅଧିକ ଉନ୍ନତମାନର କରିବା ସହ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ର ରହଣୀସ୍ଥଳକୁ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣୀସ୍ଥଳଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁନଃସ୍ଥାପିତ କରାଯାଇଛି। ଏହା ଆସନ୍ତା ମାସ 1 ଲାଗୁ ହେବ ବୋଲି ଜଣାପଡ଼ିଛି। ଗଜପତି ଜିଲ୍ଲା ରାମଗିରି ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶ୍ରୀଅର୍ଣ୍ଣ ପକ୍ଷରୁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କ୍ଷୁଦ୍ରଶସ୍ୟ ଚାଷ ଏବଂ କୃଷି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଆତ୍ମନିର୍ଭର ହେବା ଉପରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ସବର ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିଠାରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମାଛଖଣ୍ଡଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଛାଡ଼ିବାର ବିଭିନ୍ନ କାରଣ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାର ଘରଣୀଙ୍କ ଆସନ୍ତା ଶାରଦୀୟ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ଦିର ଚାରିପାର୍ଶ୍ୱରେ ଉନ୍ନତିକରଣ, ସାଜସଜ୍ଜା ଏବଂ ସପ୍ତମୀ, ଅଷ୍ଟମୀ ଓ ନବମୀରେ ମନ୍ଦିର ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ଆଲୋଚନା ହୋଇଥିଲା। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମହାନଦୀ ରିଭର ଫ୍ରଣ୍ଟରେ ଆଜି ପଥ ଉତ୍ସବ ଆରମ୍ଭ ହୋଇଯାଇଛି। ଉତ୍ସବରେ ଯୋଗ, ଜୁମ୍ବା ଡ୍ୟାନ୍ସ, ଲାଇଭ୍ ପେଣ୍ଟିଂ, ସ୍ୱାସ୍ଥ୍ୟ ପରୀକ୍ଷା ସମେତ ବିଭିନ୍ନ ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ ଚାଲିଥିବା ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସଂସଦୀୟ ସମ୍ମିଳନୀ ଉଦ୍ଯାପିତ। ଏହି ବର୍ଗର ସଶକ୍ତିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ଲୋକସଭା ବାଚସ୍ପତି। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତକୁ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ସଂଶୋଧିତ ବିଜ୍ଞପ୍ତି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।